ଇଏରେ ଯେଉଁ ବ୍ୟକ୍ତି ଭୂତ ପ୍ରକୃତି ଜୀବ ଏବଂ ଭୌତିକ ପ୍ରକୃତିର ତ୍ରିଗୁଣର କ୍ରିୟା ପ୍ରତିକ୍ରିୟା ସମ୍ବନ୍ଧୀୟ ବିଜ୍ଞାନକୁ ଜାଣି ସେ ନିଶ୍ଚୟ ମୁକ୍ତି ପାଇବେ। ତାର ବର୍ତ୍ତମାନ ସ୍ଥିତି ସତ୍ତ୍ୱେ ସେ ଆଉ ଏଠାରେ ଜନ୍ମଲାଭ କରିବ ନାହିଁ। ଭଗବତ କହୁଛି ଯେ ଭୂତ ପ୍ରକୃତି ଆତ୍ମା ପରମାତ୍ମା ଏବଂ ସେମାନଙ୍କ ମଧ୍ୟରେ ଥିବା ସମ୍ବନ୍ଧ ସମ୍ପର୍କରେ ବ୍ୟକ୍ତି ଭଲ ରକମ ଜାଣିପାରିଲେ ମୁକ୍ତି ପାଇବାକୁ ସକ୍ଷମ ହୁଏ ଏବଂ ସେ ଆଉ ଏ ଭୌତିକ ସଂସାରକୁ ନ ଫେରି ଚିତ୍ ଜଗତକୁ ଯାଏ। ଏହା ହେଉଛି ଜ୍ଞାନର ଫଳ। ଜୀବ ଦୈବବଶତଃ ଏ ଭୌତିକ ସ୍ଥିତିରେ ପଡ଼ିଯାଇଛି। ଏହି କଥାକୁ ପରିଷ୍କାର ଭାବରେ ବୁଝିବା ହେଲା ଜ୍ଞାନ ଲାଭର ଉଦ୍ଦେଶ୍ୟ। ଜୀବ ବ୍ୟକ୍ତିଗତ ପ୍ରଚେଷ୍ଟା ବଳରେ ତତ୍ତ୍ୱଜ୍ଞ ପଣ୍ଡିତ ସାଧୁ ଭକ୍ତ ଏବଂ ଆଚାର୍ଯ୍ୟ ବା ଗୁରୁଙ୍କ ସଙ୍ଗ ଲାଭ କରି ତାର ପ୍ରକୃତ ସ୍ୱରୂପ କ'ଣ ତାହା ବୁଝିବା, ତାର ବର୍ତ୍ତମାନ ସ୍ଥିତି କ'ଣ ବୁଝିବା ଉଚିତ ଏବଂ ତତ୍ପରେ ଭଗବାନଙ୍କ ଦ୍ୱାରା ଭଗବତ ଗୀତା ଯେପରି ବୁଝାଇ ଦିଆଯାଇଛି ତାହା ବୁଝି ଆଧ୍ୟାତ୍ମିକ ଚେତନା ବା କୃଷ୍ଣ ଚେତନା ଆଡ଼କୁ ନିଜର ଚେତନାକୁ ବଦଳାଇବା ଉଚିତ। ତାହେଲେ ସେ ଯେ ଆଉ ଭୌତିକ ସ୍ଥିତିକୁ ଫେରିବ ନାହିଁ ଏହା ସ୍ୱତଃସିଦ୍ଧ ଅଟେ। ସେ ନିଶ୍ଚୟ ଏକ ଦିବ୍ୟ ଆନନ୍ଦ ଓ ଜ୍ଞାନର ଜୀବନଯାପନ ନିମିତ୍ତ ଚିତ୍ ଜଗତକୁ ସ୍ଥାନାନ୍ତରିତ ହେବ। ତେଣୁ ଏହି ଭଗବତ ଗୀତା ଏଥିରେ ପ୍ରକୃତି ପୁରୁଷ ଜ୍ଞାନ ଜ୍ଞେୟ ଏସବୁ ବିଷୟରେ ଇଚ୍ଛଣ ବିଷୟରେ ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ ପଚାରିଛନ୍ତି। ପ୍ରକୃତି ନିଜ ପୁରୁଷ ଚୈବ ଜ୍ଞାନ ବିଜ୍ଞାନ ଏବଚ ତତ୍ତ୍ୱ ଇଚ୍ଛା ବ୍ୟତୀତ ଜ୍ଞାନ ନିୟମ ଏବଚ ଏହି ଛଅଟ ବିଷୟରେ ପ୍ରଶ୍ନ ପଚାରିଛନ୍ତି ଅର୍ଜୁନ। ସେ ହେଉଛି ପ୍ରଥମ ହେଉଛି ପ୍ରକୃତି କ'ଣ, ପୁରୁଷ କ'ଣ, କ୍ଷେତ୍ର କ୍ଷେତ୍ରଜ୍ଞ ଏବଂ ଜ୍ଞାନ ଜ୍ଞେୟ ଏହି ଛଅଟା ଜିନିଷ ସେ ଛଅଟି ପ୍ରଶ୍ନ ଏହି ଛଅଟି ବିଷୟ ଉପରେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଏବଂ ଭଗବାନ ସେ ଛଅଟି ପ୍ରଶ୍ନର ଉତ୍ତର ପ୍ରଦାନ କରିଛନ୍ତି। ଭଗବତ ଗୀତା ତ୍ରୟୋଦଶ ଅଧ୍ୟାୟ ତ୍ରୟୋଦଶ ଅଧ୍ୟାୟର ଶୀର୍ଷକ ହେଉଛି କ୍ଷେତ୍ର କ୍ଷେତ୍ର ବିଭାଗ ଦେବ। ଅଧିକାଂଶ ଲୋକ ଜାଣନ୍ତି ନାହିଁ କ'ଣ କ୍ଷେତ୍ର କ'ଣ କ୍ଷେତ୍ରଜ୍ଞ ସବୁ ଜାଣନ୍ତି ନାହିଁ। ଅଧିକାଂଶ ଶତକଡ଼ା ଅନୁସନ୍ଧାନ ଲୋକ ଏସବୁ ଜାଣନ୍ତି ନାହିଁ। ତେଣୁ ଅର୍ଜୁନ ଯେତେବେଳେ ଜାଣନ୍ତି ସବୁ କିଛି କିନ୍ତୁ ସମସ୍ତ ମାନବ ଜାତିକୁ ବୁଝିବା ପାଇଁ ସେ ନ ଜାଣିବା ଭଳିଆ ସବୁ ପ୍ରଶ୍ନ ପଚାରୁଛନ୍ତି। ମୁଖ୍ୟତଃ ଭଗବତ ଗୀତାରେ ଦେଖିବା 16 ମୁଖ୍ୟ ପ୍ରଶ୍ନ ଅଛି ଅର୍ଜୁନଙ୍କର ଏବଂ ସେ 16 ମୁଖ୍ୟ ପ୍ରଶ୍ନର ଉତ୍ତରରେ ଭଗବାନ ଏହି ସମସ୍ତ ଶ୍ଳୋକ ସବୁ କହିଛନ୍ତି। 700 ଶ୍ଳୋକ କୁହାଯାଇଛି। ତେଣୁ ଭଗବାନ ପ୍ରଥମେ କହୁଛନ୍ତି ଶରୀର ବିଷୟରେ, କ୍ଷେତ୍ର ବିଷୟରେ କହିଛନ୍ତି ଇଦମ ଶରୀର କୁହନ୍ତି ୟ କ୍ଷେତ୍ର ନୀତି ଅଭିଯୋଗ। ଏ ଶରୀର ହେଉଛି କ୍ଷେତ୍ର। ଆମେ କ୍ଷେତ କହିଲେ ବା କ୍ଷେତ୍ର କହିଲେ ସାଧାରଣତଃ ଏ ଚାଷ କ୍ଷେତ୍ର ବୁଝୁ। ଯେମିତି ଚାଷ କ୍ଷେତ୍ରକୁ ଚାଷ କ୍ଷେତ୍ରକୁ କୁହାଯାଏ, ଚାଷୀ ସେ କ୍ଷେତ୍ରକୁ ଚାଷ କରିକିରି ବିଭିନ୍ନ ଫଳ ବିଭିନ୍ନ ଶସ୍ୟ ସବ୍ଜି ସବୁ ଆମର ମନ୍ଦିରରେ ମଧ୍ୟ ଏଇ ଜମିକୁ ଆମେ ବହୁତ ପ୍ରକାର ସୁନ୍ଦର ଭାବରେ ଫୁଲ ଫଳ ସବୁ ସେଥିରୁ ଉତ୍ପନ୍ନ କରାଯାଉଛି। ତ ସେହିଭଳି ଭାବରେ ଆମର ଶରୀରଟା ମଧ୍ୟ ଗୋଟେ କ୍ଷେତ୍ର। ଭଗବାନ ପ୍ରଥମେ ସେ କ୍ଷେତ୍ର ବିଷୟରେ କହିଛନ୍ତି ଯେ ଇଦାନ ଶରୀର କୌନ୍ତେୟ କ୍ଷେତ୍ର ନୀତି ଅଭିଜ୍ଞତା। ଏ ଶରୀର ହେଉଛି କ୍ଷେତ୍ର ଏବଂ ଏ ଶରୀରକୁ ଯେ ଜାଣେ ଇଦାନ ଶରୀର କୌନ୍ତେୟ କ୍ଷେତ୍ର ନୀତି ଏତତ୍ ଯେଉଁ ବ୍ୟତୀତ ତମେ ପ୍ରାହୁ କ୍ଷେତ୍ର ପାଇଁ ଏତଦ ଏ ଶରୀରକୁ ଯିଏ ଜାଣେ ସିଏ ହେଉଛନ୍ତି କ୍ଷେତ୍ରଜ୍ଞ। ତେଣୁ କ୍ଷେତ୍ରଜ୍ଞ ହେଉଛନ୍ତି ଦୁଇ ପ୍ରକାର କ୍ଷେତ୍ରଜ୍ଞ ଅଛନ୍ତି। ଆଉ ପୂର୍ବ ଶ୍ଳୋକରେ ଯେଉଁ ଆଲୋଚନା କରାଯାଇଥିଲା ଯେ ଦୁଇ ପ୍ରକାର କ୍ଷେତ୍ରଜ୍ଞ ଅଛନ୍ତି, ଗୋଟେ ହେଉଛି ଜୀବ ଆଉ ଜଣେ ହେଉଛନ୍ତି ପରମାତ୍ମା। ଆତ୍ମା ପରମାତ୍ମା ଦୁଇ ଜଣ ରହିଛନ୍ତି, ଏ ଦୁଇ ଜଣ ଜାଣିଛନ୍ତି ଶରୀର ବିଷୟରେ। ଆମ ଶରୀରରେ କ'ଣ ହେଉଛି ଆମେ ଜାଣିଛୁ କିନ୍ତୁ ଆପଣଙ୍କ ଶରୀରରେ କ'ଣ ହେଉଛି ସେଇଟା ମୁଁ କହିପାରିବିନି, କାରଣ ମୁଁ ଆତ୍ମା ହିସାବରେ ମୁଁ ଜାଣିନି ସେସବୁ ଜିନିଷ। ମୁଁ ଆତ୍ମା ଯେହେତୁ ମୁଁ ମୋର ଶରୀର ବିଷୟରେ କହିପାରିବି, ମୋର ଶରୀରରେ କେଉଁଠି କଷ୍ଟ ଲାଗୁଛି ବା କେଉଁଠି ଆନନ୍ଦ ଅନୁଭବ ହେଉଛି ସେସବୁ ଜିନିଷ ମୁଁ କହିପାରିବି କିନ୍ତୁ ଅନ୍ୟମାନଙ୍କ ଶରୀରରେ ମୁଁ କହିପାରିବିନି। କିନ୍ତୁ ଭଗବାନ ମଧ୍ୟ କ୍ଷେତ୍ରଜ୍ଞ, କିନ୍ତୁ ତାଙ୍କର ସବୁକିଛି ଶରୀର ହେଉଛି ତାଙ୍କର କ୍ଷେତ୍ର। କ୍ଷେତ୍ରଜ୍ଞ ଚାବି ମାଙ୍ଗିଲି ସର୍ବକ୍ଷେତ୍ରିଷ ଭାରତ କ୍ଷେତ୍ର କ୍ଷେତ୍ରଜ୍ଞ ଜ୍ଞାନ ଯତ ଜ୍ଞାନ ମତ ମନ। ଭଗବାନ ସବୁ ଶରୀରରେ ଅଛନ୍ତି, ଭଗବାନ ସବୁ ଶରୀରରେ ପରମାତ୍ମା ଉପରେ ରହିଛନ୍ତି, ତେଣୁ ସବୁକିଛି ଶରୀର ହେଉଛି ତାଙ୍କର, ପ୍ରକୃତରେ ସବୁକିଛି ତାଙ୍କର। ଆମେ ହେଉଛେ ଭଡ଼ା ଦେଇକି ରହିଛେ ଭଡ଼ାଟିଆ ଭଳି। ପ୍ରକୃତ ମାଲିକ ହେଉଛନ୍ତି ଭଗବାନ। ଏ ଶରୀରଟା ଆମେ ପୂର୍ବକର୍ମର ଫଳ ଅନୁସାରେ ପ୍ରାପ୍ତ ହେଇଛେ, କିନ୍ତୁ ଭଗବାନ ଯଦି ନ ଦେଇଥାନ୍ତେ ଆମେ କିଛି କରିପାରିବାନି। ଭଗବାନ ଦୈବ କର୍ମଣା ଦୈବ ନେତ୍ରୀଣ ଜନ୍ତୁ ଦେହ ଉପତାଏ। ଭାଗବତ ତୃତୀୟ ସ୍କନ୍ଧରେ କପିଳଦେବ ତାଙ୍କର ମାତା ଦେବତୀ କହୁଛନ୍ତି, ଏକତିରିଶ ଅଧ୍ୟାୟରେ ଏ ବିଷୟରେ କୁହାଯାଉଛି କେମିତି ଜଣେ ଜନ୍ମ ପାଉଛି। ଆଉ ପୂର୍ବ ଦୁଇଟି ଶ୍ଳୋକ ତଳର କଥା ଯେଉଁ ଆମେ କହିଥିଲୁ, ସତ୍ ଅସତ୍ ଯୋନି ଜନ୍ମଛି, ଦୁଇ ପ୍ରକାର ଜନ୍ମ ପାଉଛନ୍ତି, କିଏ ଉନ୍ନତର ଜନ୍ମ ପାଉଛି କିଏ ନିଚତର ଜନ୍ମ ପାଉଛି। ଏଇ ଯେଉଁ କ୍ଷେତ୍ର ଯିଏ ଲାଭ କରୁଛି ଯେ କ୍ଷେତ୍ରଜ୍ଞ, ସିଏ ତାର ସେଇ ଶରୀର ଭିତରେ ସୀମିତ, କିନ୍ତୁ ଭଗବାନ ସବୁ କ୍ଷେତ୍ରରେ ରହିଛନ୍ତି, ଭଗବାନଙ୍କ ପ୍ରକୃତ ଶରୀର ଇଏ। ତେଣୁ ଭଗବାନ ଏ ଶରୀର ଦେଇଛନ୍ତି ମାନେ ଭଗବାନଙ୍କର ସନ୍ତୋଷ ବିଧାନ କରିବା ପାଇଁ, ଭଗବାନଙ୍କର ଆନନ୍ଦ ବିଧାନ କରିବା ପାଇଁ। ଏଇ କଥା ଆମେ ନ ଜାଣିକି ଆମେ ହେଉଛେ ଏଇଟା ଆମ ଶରୀର, ଆମ ଶରୀର କ'ଣ ଆମକୁ ଭାବୁଛେ ଆମେ ଏଇ ଶରୀର ଆଉ ସତ୍ୟଟା ଅନୁସୃତ ଭାଗ ଲୋକ ସେଇଟା ଭାବ ଆମେ ହେଉଛେ ଶରୀର। ଭାଗବତ ଦଶମ ସ୍କନ୍ଧ ଚଉରାଶୀ ଅଧ୍ୟାୟରେ ଭଗବାନ ସେ କଥା କହିବେ, କୁରୁକ୍ଷେତ୍ର ଯୁଦ୍ଧରେ, କୁରୁକ୍ଷେତ୍ରରେ ଯେତେବେଳେ ଭଗବାନ ସମସ୍ତ ଯାଦବମାନେ ସମସ୍ତ ଗୋପୀମାନେ ବୃନ୍ଦାବନରେ ସମସ୍ତେ ପହଞ୍ଚନ୍ତି ସେଠି ଚନ୍ଦ୍ରଗ୍ରହଣକୁ ଇଏ କରିକିରି ଯେଉଁ ମାନେ କ'ଣ ପଡ଼େ ଗ୍ରହଣ ପଡ଼େ ସେଥିପାଇଁ ସବୁ ସେଠି ଯାଇଛନ୍ତି ଯଜ୍ଞ କରିବା ପାଇଁ, ତୀର୍ଥ କରିବା ପାଇଁ। ତେଣୁ ସେଇଠି ଭଗବାନ ଏ କଥାଟି କହିଛନ୍ତି, ଅଧିକାଂଶ ଲୋକ ଏ ଶରୀର ଚେତନା କରିଛନ୍ତି, ଯଶାତ୍ମ ବୁଦ୍ଧି ପୁନଃପେ ଦୀଘା ଟିକେ ସ୍ୱଧି କଳତ୍ରାଧିଶୁଭୌମ୍ୟଚନ୍ତି ଯତ୍ୟୁକ୍ତ ବୁଦ୍ଧି ଶରୀରେ ନ କରିଛି ଜାଣିଛୁ ଅଭିଜ୍ଞେଶୁ ସ୍ୱାବ ଗୋଖର। ସେମାନେ ଯଦିଓ ବହୁତ ଅଭିଜ୍ଞ, ବହୁତ ଲୋକମାନଙ୍କ ଦ୍ୱାରା ସେମାନେ ପୂଜିତ ହେଉଛନ୍ତି, କିନ୍ତୁ ସେମାନେ ପ୍ରକୃତରେ ପଶୁସ୍ତରରେ ଅଛନ୍ତି। ଗୋଖର ଗୋମାନେ ଗାଈ ଏବଂ ଖର ମାନେ ଗଧ, ଅଧିକାଂଶ ଲୋକ ଏଇ ପଶୁସ୍ତରରେ ଅଛନ୍ତି, ଯଦିଓ ସେମାନେ ସାଧାରଣ ଲୋକମାନଙ୍କ ପୂଜିତ ହେଉଛନ୍ତି। କାହିଁକି ସେମାନେ ଏ ପଶୁସ୍ତରରେ ଅଛନ୍ତି ନା, ସେମାନେ ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧାତ୍ମ ସ୍ୱଧି, ଏ ଶରୀରଟି ହେଉଛି ଗୋଟେ କୁଣପ ବା ଗୋଟେ ଖୋଳ ଭଳି କଭରିଂ ଭଳି, ଏ ତିନୋଟି ଧାତୁରେ ଏ ଶରୀରଟି ତିଆରି ହେଇଛି। ତ୍ରିଧାତ୍ମିକେ କଫ ବାତ ପିତ୍ତ ଏଇ ତିନୋଟି ଧାତୁରେ ଏ ଶରୀରଟି ତିଆରି ହେଇଛି। ସାଧାରଣତଃ ଲୋକମାନେ ଭାବନ୍ତି କ'ଣ ନା, ଇଏ ହେଉଛି ଆତ୍ମା, ଯଶାତ୍ମ ବୁଦ୍ଧି କୁଣପେ ତ୍ରିଧା, ଶରୀରକୁ ବି ଆତ୍ମା କହିଯାଏ, ମନକୁ ବି ଆତ୍ମା କହିଯାଏ ଏବଂ ଆତ୍ମାକୁ ମଧ୍ୟ ଆତ୍ମା କହିଲେ, ଆତ୍ମାର ତିନିଟି ଅର୍ଥ ରହିଛି। ସାଧାରଣତଃ ଲୋକମାନେ ଶରୀରକୁ ଆତ୍ମା ବି ଭାବନ୍ତି, ତେଣୁ ସେମାନେ ଭାବନ୍ତି ଏ ଶରୀରର ଯାହା ଆବଶ୍ୟକତା ହେଉଛି ସେଇଟା ଯଦି ଆମେ ପୂରଣ କରିପାରିବା ତାହେଲେ ସେଇଟା ହେଉଛି ଆମ ଜୀବନର ଲକ୍ଷ୍ୟ ଆମେ ପ୍ରାପ୍ତ କରିପାରିବା। ତେଣୁ ଅଧିକାଂଶ ଲୋକ ସତ୍କାର ଅନୁସନ୍ଧାନ ଲୋକ ଏହି ସ୍ତରରେ ଅଛନ୍ତି, ଯଶାତ୍ମବୁଦ୍ଧି ପୁଣପେ ତ୍ରିଧାତ୍ମକେ ସ୍ୱଧି। ଏବଂ ଯେଉଁମାନେ ଆଉ ଟିକେ ଉନ୍ନତ ସ୍ତରର, ସେମାନେ କହୁଛନ୍ତି ଖାଲି ଶରୀର ପ୍ରତି ଆମେ ଯତ୍ନ ନେଲେ ହେବନି, ଆମର ଯେଉଁମାନେ ସ୍ତ୍ରୀ ପିଲା ଛୁଆ ବନ୍ଧୁବାନ୍ଧବ ଅଛନ୍ତି ଏମାନଙ୍କୁ ମଧ୍ୟ ଆମେ ଯତ୍ନ ନେବା ଉଚିତ, ଏମାନେ ଆଉ ଟିକେ ଉନ୍ନତ ସ୍ତରର ବୁଦ୍ଧି ତାଙ୍କର, ଏବଂ ତାଙ୍କ ଠାରୁ ଆଉ ଟିକେ ଅଧିକ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ସେମାନେ କ'ଣ କରନ୍ତି ନା, ଭୌମ୍ୟ ଇଚ୍ଛନ୍ତି, ଯେଉଁ ଭୂମିରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଭାବୁଛନ୍ତି ଆମର ଜୀବନର ଲକ୍ଷ୍ୟ ହେଉଛି ଏ ଭୂମିର ପୂଜା କରିବା, ମାତୃଭୂମିର ପୂଜା କରିବା ହେଉଛି ଆମର ଜୀବନର ଲକ୍ଷ୍ୟ। ଏବଂ ଆଉ ଟିକିଏ ମାନେ ଉନ୍ନତ ସ୍ତରର ବୁଦ୍ଧି ରହିଛି ସେମାନେ ଭାବୁଛନ୍ତି କ'ଣ ନା, ଯତ୍ ତୀର୍ଥ ବୁଦ୍ଧି ଶରୀର, କିଛି ସ୍ଥାନକୁ ଯାଇକିରି ଦୂର ସ୍ଥାନକୁ ଯାଇକିରି ତୀର୍ଥ କରିଦେଲେ ସେମାନେ ଭାବନ୍ତି ଯେ ଆମର ଜୀବନର ଲକ୍ଷ୍ୟ ପୂର୍ଣ୍ଣ ହେବ। ଆମ ଗୁରୁପାଦ ମହାରାଜ କୁହନ୍ତି କାର୍କାଟରେ ଯେଉଁମାନେ ଅଛନ୍ତି ସେଠି ଗଙ୍ଗା ନଦୀ ଅଛନ୍ତି, କିନ୍ତୁ ସେମାନେ ଭାବନ୍ତି ଯେ ହରିଦ୍ୱାର ଯାଇକି ଗଙ୍ଗା ନଦୀରେ ଗୋଡ଼ ପକେଇଦେଲେ ତାହେଲେ ଆମର ତୀର୍ଥ ହେବ, ଯଦିଓ ସେଇ ଗଙ୍ଗା ନଦୀ ସେଇ କଲିକତାରେ ଅଛି କିନ୍ତୁ ସେମାନେ ଭାବନ୍ତି ନାହିଁ ହରିଦ୍ୱାର ଯାଇକି ଗଙ୍ଗା ନଦୀରେ ଗୋଡ଼ ପକେଇଦେଲେ ଆମର ତୀର୍ଥ ହେବ। ତୀର୍ଥର ଅର୍ଥ ପ୍ରକୃତରେ ଯାଇକି ନଦୀରେ ସ୍ନାନ କରିବା ବା ସମୁଦ୍ରରେ ସ୍ନାନ କରିବା ନୁହଁ, କିନ୍ତୁ ସାଧାରଣତଃ ତୀର୍ଥ ଅର୍ଥ ଲୋକମାନେ ଭାବନ୍ତି କ'ଣ ନା, ତୀର୍ଥ ବୁଦ୍ଧି ଶଲୀଳ ନ କରିଛି, ଶଲୀଳ ଯେଉଁ ତୀର୍ଥ ନିକଟରେ ଯେଉଁ ଜଳ ଅଛି ସେଇ ଜଳରେ ଯାଇ ସ୍ନାନ କରିଦେଲେ ସେମାନେ ଭାବନ୍ତି ତୀର୍ଥ ହେବ। ତେଣୁ ଏହି ସ୍ତରରେ ଯେଉଁମାନେ ଅଛନ୍ତି ଭଗବାନ କହୁଛନ୍ତି ଯେ ଜନେଷୁ ଅଭିଜ୍ଞେଷୁ ସ୍ୱାୟବ ଗୋଖର, ଯଦିଓ ସାଧାରଣ ଲୋକମାନଙ୍କ ଦ୍ୱାରା ସେ ବହୁତ ପୂଜିତ ହୁଅନ୍ତି ଯେ ଇଏ ବହୁତ ବଡ଼ ବିଜ୍ଞ ବ୍ୟକ୍ତି, ବହୁତ ମାନେ ଦେଶାତ୍ମ ଦେଶର ଦେଶାତ୍ମ ବୋଧ ତାଙ୍କର ରହିଛି, ଜନ୍ମଭୂମି ପାଇଁ ବହୁତ ସେବା କରୁଛନ୍ତି, ସାଧାରଣ ଲୋକମାନଙ୍କ ଦ୍ୱାରା ପୂଜିତ ହୁଏ, କିନ୍ତୁ ଭଗବାନ କହୁଛନ୍ତି ନିଶ୍ଚିନ୍ତ ଅଛନ୍ତି, ପଶୁସ୍ତରେ ଅଛନ୍ତି, ଏବ ଶବ୍ଦ ସେଥିପାଇଁ କୁହାଯାଉଛି, ସ ଏବ ଗୋଖର। ତେଣୁ କ୍ଷେତ୍ର ଆଉ କ୍ଷେତ୍ରଟି ଭିତରେ ତଫାତ ଲୋକମାନେ ଜାଣିପାରନ୍ତି ନାହିଁ। ତେଣୁ ଅନ୍ତିମରେ ଭଗବାନ ସତା କହିଲେ, କ୍ଷେତ୍ର କ୍ଷେତ୍ର ବ୍ୟୟରେ ଏବଂ ଅନ୍ତରଙ୍ଗ ଜ୍ଞାନ ଚକୁଷା ଭୂତ ପ୍ରକୃତି ମୋକ୍ଷମ ଯେ ବିଜୁ ଯାହା ତେ କର। କ୍ଷେତ୍ର ଆଉ କ୍ଷେତ୍ର ଭିତରେ ଯେଉଁ ତଫାତରେ ବି ଯେଉଁମାନେ ଜାଣନ୍ତି ସେମାନେ ମଧ୍ୟ ସିଦ୍ଧି ଲାଭ କରିବେ। କ୍ଷେତ୍ର ଭିତରେ ଭିତରେ ଲୋକମାନେ ତଫାତ ଜାଣିପାରନ୍ତି ନାହିଁ। ତାପରେ ଆସୁଛି ଜ୍ଞାନ ଜ୍ଞାନ, ଦୁଇଟି ଜିନିଷ, ପ୍ରକୃତି ପୁରୁଷ, କ୍ଷେତ୍ର କ୍ଷେତ୍ରଜ୍ଞ, ଜ୍ଞାନ ଜ୍ଞାନ, ଏ ଛଅଟି ଜିନିଷ ଭଗବତ ଶ୍ରଦ୍ଧାରେ ଅର୍ଜୁନ ପଚାରିଛନ୍ତି। ଜ୍ଞାନ ଆଉ ଜ୍ଞାନ ଭିତରେ ତଫାତ ସାଧାରଣତଃ ମାନେ ମାୟାବାଦୀ ବା ଜ୍ଞାନୀମାନେ ସେଠି ଜାଣିପାରନ୍ତି ନାହିଁ, ଜ୍ଞାନ ଆଉ ଜ୍ଞାନ ଭିତରେ ତଫାତ ଜାଣିପାରନ୍ତି ନାହିଁ। ଜ୍ଞାନ ଜ୍ଞାନକୁ ଏକ ବୋଲି ଜାଣନ୍ତି, କିନ୍ତୁ ଜ୍ଞାନ ଆଉ ଜ୍ଞାନ ଦୁଇଟା ଜିନିଷ ଅଲଗା ଜିନିଷ ରହିଛି। ଜ୍ଞାନ ଭଗବତ ଗୀତା ତତ୍ତ୍ୱସଦ୍ଧାର 8-11 ଏ ପାଞ୍ଚଟି ଶ୍ଳୋକରେ ଭଗବାନ ଜ୍ଞାନ ବିଷୟରେ କହିଛନ୍ତି। ଅମାନିତ୍ୱ ମଦମ୍ବିତ୍ୱ ମହିଂସା କ୍ଷାନ୍ତିରାଜ ଏବଂ ଜ୍ଞାନ ଜ୍ଞାନ ଚଳିବ, ଏସବୁ ବିଭିନ୍ନ ପ୍ରକାର ପାଞ୍ଚଟି ଶ୍ଳୋକରେ ଭଗବାନ 26 ବିଷୟରେ ଜ୍ଞାନ ଦେଇଛନ୍ତି ପାଞ୍ଚଟି ଶ୍ଳୋକରେ। ଏବଂ ଜ୍ଞାନ କ'ଣ ନା, ଜ୍ଞାନ ହେଉଛନ୍ତି ପରମାତ୍ମା ବିଷୟ। ସର୍ବତଃ ପାଣି ପାଦଂ ତତ୍ ସର୍ବତୋମୁଖୀ ଶ୍ରୀମୁଖଂ ସର୍ବତ୍ର ସୂଚିମ ଲୋକେ ସର୍ବମା ପ୍ରତିଷ୍ଠିତ। ଏ ଜ୍ଞେୟ ପରମାତ୍ମାଙ୍କ ସମ୍ବନ୍ଧରେ ଜ୍ଞାନ ଦିଆଯାଇଛି, ଜ୍ଞାନ ଏବଂ ଜ୍ଞେୟ ଏବଂ ପ୍ରକୃତି ପୁରୁଷ ଏ ଦୁଇଟି। ତେଣୁ ପ୍ରକୃତି ହେଉଛି ଭୌତିକ ଜଗତ, ଭୂତ ପ୍ରକୃତିରେ ଆମେ ରହିଛେ, ଏ ପ୍ରକୃତି ବିଷୟରେ ଲୋକମାନେ ଜାଣିପାରନ୍ତି ନାହିଁ। ବିଶେଷ ଭାବେ ପ୍ରକୃତିରେ ଯେଉଁ 6-3 ଗୁଣ ରହିଛି, ଶିଳ୍ପଗୁଣ, ସେ ଗୁଣ ବିଷୟରେ ମଧ୍ୟ ଲୋକମାନେ ଜାଣିପାରନ୍ତି ନାହିଁ। ତେଣୁ ଭଗବତ ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ପ୍ରକୃତି କ୍ରିୟମାଣ ଗୁଣି କର୍ମାଣ ସର୍ବସ ଅହଙ୍କାର ଗୁଣାତ୍ମା କର୍ତ୍ତା ହୁଅନ୍ତି ମାନ୍ୟତେ। ଯାହା ସବୁ ଆମେ କରୁଛେ ଆମେ ଏଇ ଗୁଣର ବସବତୀ କରୁଛେ, ଆମେ ଯେଉଁ ସ୍ନାନ କରୁଛେ ସେଟା ତମ ଗୁଣର ଅଧୀନରେ ଆମେ କରୁଛେ, ତମ ଗୁଣର ପ୍ରାଧାନ୍ୟରେ ଆମେ ସ୍ନାନ କରୁଛେ। କ୍ରୋଧ ଆସୁଛି କାମ ଏସବୁ କ୍ରୋଧ ଏସ ରଜଗୁଣ ସବୁ ଭାବ, ଇଏ ହେଉଛି ରଜଗୁଣର କାର୍ଯ୍ୟ। ଅଧ୍ୟୟନ ଇତ୍ୟାଦି କରୁଛେ, ପୂଜାପାଠ ଇତ୍ୟାଦି କରୁଛେ, ସତ୍ୟଗୁଣର କାର୍ଯ୍ୟ। ତେଣୁ ଗୁଣ ଦ୍ୱାରା ସମସ୍ତେ ଗୁଣର ବସୁଠି କାର୍ଯ୍ୟ କରୁଛନ୍ତି, ପ୍ରକୃତି କ୍ରିୟମାଣ ଗୁଣେଇ କର୍ମାଣ ସର୍ବସ। କିନ୍ତୁ ଯେହେତୁ ଆମେ ପ୍ରକୃତିରେ ଅହଙ୍କାର ସ୍ତରରେ ଅଛେ, ମାନେ ମିଥ୍ୟା ଅହଙ୍କାର ସ୍ତରରେ ଅଛେ, ତେଣୁ ଆମର ଜ୍ଞାନ ଏତେ ମାନେ ଉନ୍ନତ ଜ୍ଞାନ ନୁହଁ, ତେଣୁ ଆମେ ମୂର୍ଖ ସ୍ତରରେ ଅଛେ, ନିମ୍ନାତ୍ମ ସ୍ତରରେ। ତେଣୁ ଆମେ କର୍ତ୍ତା ହେଉ, ଆମେ ଭାବୁଛେ ମୁଁ ନିଜେ କରିଛି ଏସବୁ ଜିନିଷ। ତେଣୁ ଇଏ ହେଉଛି ପ୍ରକୃତି। ଏବଂ ପୁରୁଷ ଦୁଇ ପ୍ରକାର ପୁରୁଷ ଅଛନ୍ତି, ଆପୂର୍ବ ଶ୍ଳୋକରେ ଯେଉଁ କହିଗଲା ଯେ ମାନେ ଜଣେ ହେଉଛନ୍ତି ଆତ୍ମା ଆଉ ଜଣେ ହେଉଛନ୍ତି ପରମାତ୍ମା। ପରମାତ୍ମା ହେଉଛନ୍ତି ପୁରୁଷ ପ୍ରକୃତି ପର, ସେ ହେଉଛନ୍ତି ଶ୍ରେଷ୍ଠ ପୁରୁଷ। ଜୀବ ଏଇ ଶରୀରରେ ରହିକରି ସେ ଆବୃତ ହେଇକି ରହିଛି, ତିନି ପ୍ରକାର ଆବୃତ୍ତି ରହିଛି, ତିନି ଗୁଣର ଅନୁସାରେ ତିନି ପ୍ରକାର ଆବୃତ୍ତି ରହିଛି। ତୃତୀୟ ଅଧ୍ୟାୟ ସେଟା କୁହାଯାଇଛି, ଧୂମେନା ମୃତେ ବହ୍ନି ଯଥା ଦର୍ଶ ମଳେନ ଯଥୋଲୁଏନା ମୃତ ଗର୍ଭ ତଥା ତେନେନ ଆବୃତ। ତିନି ପ୍ରକାର ଆବୃତ୍ତିରେ ଆମର ଆତ୍ମା ବା ଆମେ ରହିଛୁ, ଆବୃତ୍ତି ତିନି ପ୍ରକାର କଭରିଙ୍ଗରେ ରହିଛି। କ'ଣ କ'ଣ କଭରିଙ୍ଗ ନା, ଭଗବାନ ଉଦାହରଣ ଦେଉଛନ୍ତି ଧୂମେନା ମୃତେ ବହ୍ନି, ଯେମିତି ବହ୍ନି ଯେତେବେଳେ ଆମେ ନିଆଁ ଲଗାଉଛେ, କାଠଟି ଲଗାଉଛେ, ନିଆଁ ଲଗାଉଛେ, ସେଠି ଧୂଆଁ ଆସୁଛି, ଧୂଆଁ ଦ୍ୱାରା ସେ ନିଆଁଟା ଆବୃତ ହେଇକି ରହୁଛି। ତେଣୁ ଧୂଆଁଟା ଯେତେବେଳେ ଆମେ ଫୁଟି ଦେଉଛେ ବା ଟିକେ ପବନ ଦେଇଦେଉଛେ, ସେଠି ଧୂଆଁଟା ଚାଲିଗଲେ ଅଗ୍ନିଟା ପ୍ରକଟ ହେଉଛି। ତେଣୁ ଇଏ ଯେଉଁ ଆବରଣ, ଏ ଆବରଣ ହେଉଛି ସତ୍ୟଗୁଣର ଆବରଣ। ସତ୍ୟଗୁଣର ଯେଉଁମାନେ ଆବରଣରେ ରହିଛନ୍ତି ସେମାନେ ବହୁତ ସହଜରେ ସେଥିରୁ ମୁକ୍ତ ହେଇପାରିବେ, ସତ୍ୟଗୁଣର ଆବରଣ। ରଜଗୁଣର ଆବରଣ କେମିତି ନା, ଯଥା ଦର୍ଶ ମିଳେ ନଥିବ, ଆଦର୍ଶ ଆଦର୍ଶ କହିଲେ ଯେଉଁ ମିରର ବା ଦର୍ପଣ, ସେଥିରେ ଯେମିତି ଧୂଳି ପଡ଼ିଗଲେ ଆମେ ଆମର ମୁଖକୁ ଦେଖିପାରିବାନି, ସେଥିରେ ରିଫ୍ଲେକ୍ସନ୍ ଆସିବନି। କିନ୍ତୁ ସେ ପୋଛିଦେଲେ, ଦର୍ପଣଟା ପୋଛିଦେଲେ, ସଫା ହେଇଗଲେ ଦର୍ପଣଟା ଆମର ମୁଖକୁ ଆମେ ଦେଖିପାରିବା। ତେଣୁ ଇଏ ହେଉଛି ରଜଗୁଣର ଆବରଣ। ତେଣୁ ବିଶେଷ ଭାବରେ ଯେହେତୁ ରଜଗୁଣ ଏବଂ ତମଗୁଣର ଆବରଣ ଯେଉଁମାନଙ୍କର ଅଛି, ସେମାନେ ମାନେ ଭଗବାନଙ୍କୁ ଜାଣିବା ପାଇଁ ସକ୍ଷମ ହୁଅନ୍ତି। ଜଣେ ସତ୍ୟଗୁଣକୁ ଆସିଲେ ଭଗବାନ ଜାଣିପାରିବେ। ତେଣୁ ଏଇ ରଜଗୁଣ ଯେଉଁ ଆବରଣ ରହିଛି, ଏ ରଜଗୁଣ ଆବରଣ କେମିତି ସଫା ହେଉଛି, ଯେମିତି ମହିଳା ସଫା କରିଦେଉଛେ, କିନ୍ତୁ ଆମର ହୃଦୟ ମହିଳା କେମିତି ସଫା କରିବା ନା, ଯେହେତୁ ଦର୍ପଣ ମାର୍ଗ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ। ଇଏ ଏଇ ଯେଉଁ ମହାମନ୍ତ୍ର ଜପ ହେଉଛି, ଆର ସାତଟା ଫଳ ରହିଛି। ଶ୍ରୀକାଷ୍ଟକୁ ମଧ୍ୟ ଆମେ ପାଠ କରୁଛେ। ପ୍ରଥମ ଫଳ ହେଉଛି କ'ଣ ନା, ଚେତୁ ଦର୍ପଣ ମାର୍ଗ। ଆମର ହୃଦୟ ଭିତରେ ଯେଉଁ ଜନ୍ମ ଜନ୍ମ ଧରି ଯେଉଁ ରଜଗୁଣର ମହିଳା ରହିଛି ସବୁ, ସେ ରଜଗୁଣ ମହିଳା ସଫା ହେଉଛି ଏଇ ଭଗବାନଙ୍କ ନାମ କୀର୍ତ୍ତନ ମାଧ୍ୟମରେ, ନାମ ଜପ ମାଧ୍ୟମରେ ଚେତୁ ଦର୍ପଣ ମାଧ୍ୟମରେ। ଇଏ ହେଉଛି ଦ୍ୱିତୀୟ ଆବରଣ, ଇଏ ହେଉଛି ରଜଗୁଣର ଆବରଣ। ତମଗୁଣର ଆବରଣ କେଉଁଟା ନା, ତମଗୁଣର ଆବରଣ କିଭଳି ନା, ଯଥ ଲୁଏ ନା ମୃତ ଗର୍ଭ, ମାତୃଗର୍ଭରେ ଯଦି ସନ୍ତାନ ରହିଲେ ସେ ଏତେ ସହଜରେ ଆସିପାରିବନି, ତାର ସମୟ ହେବ, ସେତିକି ସମୟ ହେଲା ପରେ ସେ ଯାଇ ଆସିବ। ତେଣୁ ସେଇଟା ହେଉଛି ତମଗୁଣର ଆବରଣ। ତେଣୁ ରଜ ତମଗୁଣର ଆବରଣ ଦ୍ୱାରା ସେ ନିଜକୁ ଏଭଳି ଆବରଣ ଭିତରେ ରହିଛି, ନିଜକୁ ଆବୃତ ଅବସ୍ଥାରେ ଅଜ୍ଞାନ ଅନ୍ଧକାର ଭିତରେ ସେ ରହିଛି। ତେଣୁ ସେ ନିଜେ କିଏ ସେ ଜାଣିପାରୁନାହିଁ। ଅନ୍ତତଃ ସତଗୁଣକୁ ଆସିଲେ ସତଗୁଣର ଆବରଣରେ ସେ ନିଜେ ବିଷୟରେ ଅହଙ୍କାର ବିଷୟରେ ତାର ଟିକେ ଜ୍ଞାନ ହେବ, ପ୍ରକୃତ ସେ କିଏ ବିଷୟରେ ସେ ବି ଜାଣିପାରିବ। ତେଣୁ ଏଇଭଳି ଭାବରେ ପୁରୁଷ ଯେଉଁ ରହିଛି ସେ ଏଇଭଳି ଭାବରେ ତିନୋଟି ଆବରଣ ଭିତରେ ରହିଛି। କାହାର ରଜଗୁଣର ଆବରଣ ଅଧିକା, କାହାର ସତ୍ୟଗୁଣର ଆବରଣ ଅଧିକା, କାହାର ତମଗୁଣର ଆବରଣ ଅଧିକା। ଯେଉଁମାନଙ୍କ ସତ୍ୟଗୁଣର ଆବରଣ ଅଧିକା ସେମାନେ ବ୍ରାହ୍ମଣ, ଯେଉଁମାନେ ରଜଗୁଣର ଆବରଣ ଅଧିକା ସେମାନେ କ୍ଷତ୍ରିୟ, ଯେଉଁମାନେ ରଜତମଗୁଣ ମିଶ୍ରିତ ଗୁଣର ପ୍ରଭାବ ରହିଛନ୍ତି ସେମାନେ ବୈଶ୍ୟ, ଯେଉଁମାନେ ତମଗୁଣର ଆବରଣ ଅଧିକା ରହିଛି ସେମାନେ ଶୂଦ୍ର। ଏଇ ଚାରି ବର୍ଣ୍ଣ ବୋଲି ଭଗବାନ ବିଷୟରେ ବ୍ୟବହାର କରିଛନ୍ତି। ଚାତୁର୍ବର୍ଣ୍ଣ ମହାଶିଷ୍ଟ ଗୁଣ କର୍ମ ବିଭାଗ, ଗୁଣ କହିଲେ ଏଇ ତିନୋଟି ଗୁଣ ଦ୍ୱାରା ପ୍ରଭାବିତ ହେଇକରି ସେମାନେ ଏଇ ଚାରୋଟି ବର୍ଣ୍ଣ ଭଗବାନ ସୃଷ୍ଟି କରିଛନ୍ତି। ତେଣୁ ପୁରୁଷ ଦୁଇ ପ୍ରକାର ପୁରୁଷ ରହିଛନ୍ତି ଭଗବତ ଗୀତାରେ କହୁଛନ୍ତି ଏଇ ଶ୍ଳୋକରେ, ଯେ ଆଉ ଜଣେ ଉନ୍ନତର ପୁରୁଷ ଅଛନ୍ତି ଯିଏକି ଉପଦେଷ୍ଟା ହନୁମନ୍ତା ଚ ଭକ୍ତା ଭୋକ୍ତା ମହେଶ୍ୱର ପରମାତ୍ମା ଯିଏ ଚାତୃତ୍ୱ ଦେହେସ୍କିନ ପୁରୁଷ ପର, ସେ ହେଉଛନ୍ତି ଶ୍ରେଷ୍ଠ ପୁରୁଷ। ସେ ଜୀବନ ନୁହଁ, ସେ ହେଉଛନ୍ତି ପରମାତ୍ମା, ଭଗବାନ, ଭଗବାନଙ୍କର ଅଂଶ ପରମାତ୍ମା। ଆମେ ବି ଭଗବାନଙ୍କର ଅଂଶ, କିନ୍ତୁ ସିଏ ହେଉଛନ୍ତି କ'ଣ ନା, ସିଏ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଆମେ ହେଉଛୁ ଜୀବ ତତ୍ତ୍ୱ, ତାଦେହରେ କିନ୍ତୁ ତଫାତ ରହିଛି। ଆମର ପତନ ଅଛି କିନ୍ତୁ ତାଙ୍କର ପତନ ନାହିଁ, ଭଗବାନଙ୍କର ପରମାତ୍ମାଙ୍କୁ ରହିଲେ ମଧ୍ୟ ସେଥିରେ ତାଙ୍କର ଗୋଟିଏ ନାଁ ହେଉଛି ଅଚ୍ୟୁତ। ସେ ଯେଉଁ ସ୍ତରରେ ଥିଲେ ମଧ୍ୟ ତାଙ୍କର ଚ୍ୟୁତ ନାହିଁ, ବିଚ୍ୟୁତି ସେ ଭୁଲେ ଅକ୍ଷର ତାଙ୍କୁ କୁହାଯାଉଛି। ଆମେ କ୍ଷର, ଆମର ପତନ ହେଇଯାଉଛି, କିନ୍ତୁ ଭଗବାନଙ୍କ ପତନ ହବ। ତେଣୁ ଭଗବାନ ଯେଉଁଛନ୍ତି ସେ ଆମକୁ ଗାଇଡ଼ କରିବାକୁ ଉପଦ୍ରଷ୍ଟା, ସେ ସବୁକିଛି ଦେଖୁଛନ୍ତି, ଯାହା ଆମେ କରୁଛେ ସେ ସବୁକିଛି ସାକ୍ଷୀ ହିସାବରେ ରହୁଛନ୍ତି। ଏବଂ ଯେଉଁ କାର୍ଯ୍ୟ ଭଗବାନ ଯଦି ଅନୁମତି ପ୍ରଦାନ ନ କରିବେ ତାହେଲେ ଆମେ କିଛି କାର୍ଯ୍ୟ କରିପାରିବା ନାହିଁ, ଅନୁମନ୍ତା। ଏବଂ ସେ ହେଉଛନ୍ତି ଭକ୍ତା, ସେ ହେଉଛନ୍ତି ପାଳନକର୍ତ୍ତା, ଆମେ ପାଳନ କରୁଛନ୍ତି ସେ। ଏବଂ ସେ ହେଉଛନ୍ତି ଉପଭୋଗକାରୀ ଭୋକ୍ତା, ସେ ନିଜେ ନିଜର ସଚିତ ଆନନ୍ଦମୟ ସରଣ। ତାଙ୍କର ଆନନ୍ଦ ପାଇବା ପାଇଁ କିଛି ଦରକାର ନାହିଁ, ବାହାରୁ କିଛି ଜିନିଷ ନେବା ଦରକାର ନାହିଁ, ସେ ସ୍ୱୟଂ ଆନନ୍ଦ ରସ ବୈଷ କୁହନ୍ତି, ଆନନ୍ଦମୟ ଭାଷା ବେଦାନ୍ତ ସୂତ୍ରରେ କୁହାଯାଇଛି, ସେ ସବୁବେଳେ ଆନନ୍ଦରେ ରହିଛନ୍ତି। ଆମେ ଖୋଜି କରୁଛେ ଆନନ୍ଦ ଭୌତିକ ଜଗତରେ, ଆନନ୍ଦ ଖୋଜି କରୁଛେ, କିନ୍ତୁ ଭୌତିକ ଜଗତରେ ଆନନ୍ଦ ନାହିଁ। ଆତ୍ମାର ଯେଉଁମାନେ ଆନନ୍ଦ ନାହାନ୍ତି, ଆତ୍ମାରାମ ବୋଲି କୁହାଯାଉଛି, ଆତ୍ମାରାମ, ସେମାନେ ଆତ୍ମାରେ ଆନନ୍ଦିତ ହୁଅନ୍ତି। ଆଉ ଇନ୍ଦ୍ରିୟାରାମ, ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି ଭୌତିକ ଜଗତରେ, ଗୋଟେ ହେଉଛନ୍ତି ଆତ୍ମାରାମ, ଗୋଟେ ହେଉଛନ୍ତି ଇନ୍ଦ୍ରିୟାରାମ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ ସଦା କହୁଛନ୍ତି ଯେ ଯେଉଁମାନେ ମୋଘମ ପାର୍ଥ ସଜୀବ ଇନ୍ଦ୍ରିୟ, ଯେଉଁଗୁଡ଼ାକ ଏ ଗୋଟେ ଚକ୍ର ରହିଛି, ଅନ୍ନା ଭଗବତୀ ଭୂତାନୀ ପର୍ଜନା ଧନ ସମ୍ଭବ ଯଜ୍ଞ ଭଗବତୀ ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ କର୍ମ ବ୍ରହ୍ମ ଭଗବତୀ ବ୍ରହ୍ମାକ୍ଷର ସମ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠା ଏବଂ ପ୍ରବର୍ତ୍ତନ ଚକ୍ର ନାମବର୍ତ୍ତୀ ତିରଜ ଅଭାଇକ ଇନ୍ଦ୍ରିୟ ରାମ ମୋହନ ପାର୍ଥ ସ୍ୱରୂପ। ଏମାନେ ସବୁ ଇନ୍ଦ୍ରିୟ ରାମ, ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହୁଅନ୍ତି, ଏଇଟା ସବୁ ଅନୁଷ୍ଠାନ ସେ ଇନ୍ଦ୍ରିୟରେ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି। ତେଣୁ ଭଗବାନ କହୁଛନ୍ତି ମୋଘମ ପାଠ ସଜୀବ, ସେମାନଙ୍କ ଜୀବନ ହେଉଛି ବୃଥା। କାରଣ ଇନ୍ଦ୍ରିୟ ଆନନ୍ଦ ସେଇଟା ହେଉଛି କ୍ଷଣସ୍ଥାୟୀ। ପଞ୍ଚମ ଦେହରେ ଯେଉଁ ଭଗବାନ କହିଛନ୍ତି ଯେ ଯେହି ସଂସ୍ପର୍ଶା ଭୋଗା ଦୁଃଖ ଜୋଲୈବତେ ଆଦ୍ୟନ୍ତ ମତ କୌନ୍ତେୟ ନୁଆଁଶୁ ରମତେ ଦୁଃଖ। ଯେଉଁମାନେ ଇନ୍ଦ୍ରିୟ ଦ୍ୱାରା ଆନନ୍ଦ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି ସେଇଟା ହେଉଛି ଦୁଃଖ ଜୋଲୈ। ବହୁତ ଦୁଃଖ କଲେ କିଛି ସୁଖ ପାଇବେ, ଏବଂ ଯଦି ବା କିଛି ସୁଖ ପାଇବେ ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି। ତେଣୁ ବୁଦ୍ଧିମାନ ବ୍ୟକ୍ତି ସେଥିରେ ଆନନ୍ଦିତ ହୁଅନ୍ତି, ସେମାନେ ଆତ୍ମାରାମ ବୋଲି କୁହାଯାଉଛି, ସେମାନେ ଆତ୍ମାର ଆନନ୍ଦିତ ହୁଅନ୍ତି। କିନ୍ତୁ ଯେହେତୁ ଆମେ ବୌଦ୍ଧିକ ପତନ ହେଇଯାଇଛି ତେଣୁ ଆମେ ସବୁବେଳେ ଇନ୍ଦ୍ରିୟ ଦ୍ୱାରା ଆରମ୍ଭ ପାଇବା ପାଇଁ ଚେଷ୍ଟା କରୁଛୁ। ତେଣୁ ଇଏ ପୁରୁଷ ଯିଏ ଇଏ ବଦ୍ଧ ଜୀବ, କିନ୍ତୁ ଭଗବାନ ବଦ୍ଧ ଜୀବ ନୁହନ୍ତି, ଭଗବାନ ସବୁବେଳେ ଆନନ୍ଦରେ ରହୁଛନ୍ତି, ଭଗବାନ କେବେ ବଦ୍ଧ ନୁହନ୍ତି। ବଦ୍ଧ ଜୀବର ଶରୀର ଥିଲେ ମଧ୍ୟ ସେ ବଦ୍ଧ ନୁହନ୍ତି। ଜଣେ ପ୍ରଶ୍ନ ପଚାରିଲେ ଯେ ଆତ୍ମା ରହୁଛନ୍ତି କେଉଁଠି, ଆତ୍ମା କେଉଁଠି ରହୁଛି, ଆତ୍ମା ହୃଦୟ ଭିତରେ ରହୁଛି, ହାର୍ଟ, ହାର୍ଟରେ ଆତ୍ମା ରହୁଛି। ତ ପ୍ରଭୁପାଦ ଜଣେ ପ୍ରଶ୍ନ ପଚାରିଲେ ଆଜିକାଲି ସବୁ ହାର୍ଟ ଟ୍ରାନ୍ସପ୍ଲାଣ୍ଟେସନ୍ ହେଉଛି, ହାର୍ଟ ଜଣଙ୍କର ଖରାପ ହେଇଯାଉଛି, ହାର୍ଟ ବଦଳିକି ଆଉ ଗୋଟେ ପେସ୍ ମେକର୍ ତାକୁ କୁହାଯାଏ, ସେ ହାର୍ଟ ଭଳିଆ କାର୍ଯ୍ୟ କରିବ, କୃତ୍ରିମ ହାର୍ଟ କୃତ୍ରିମ ହୃଦୟ ଲାଗୁଛି, ତାହେଲେ ସେ ଆତ୍ମା କୁଆଡ଼େ ଯାଉଛି ଜଣେ ପ୍ରଶ୍ନ ପଚାରିଲେ। ପ୍ରଭୁପାଦ ମହାରାଜ କହିଲେ ସେ ସମୟରେ ଗୋଟେ ସେ ଚେୟାର ବସିଥିଲେ, କହିଲେ ମୁଁ ଏ ଚେୟାରରେ ବସିଛି, ଯଦି ଜଣେ ଏ ଚେୟାରଟାକୁ ନେଇଯିବ ତାହେଲେ ମୁଁ କ'ଣ ଆଉ ଗୋଟେ ଚେୟାର ବସିପାରିବି। ତେଣୁ ଆତ୍ମା ଏତେ ଶକ୍ତିଶାଳୀ, ଆଉ ଯଦି ସେ ଆମର ହୃଦୟଟା କଢ଼ା ହେଇଗଲା ଆଉ ଗୋଟେ ହୃଦୟ ଲାଗିଲା ତାହେଲେ ସେ ଆତ୍ମା କ'ଣ ସେ ହୃଦୟରେ ଯାଇକି ଏଇ ହୃଦୟ ସେ ବସିପାରିବ ରହିପାରିବ। ତେଣୁ ଆତ୍ମା ଯେଉଁ ହୃଦୟରେ ଦୁଇ ପ୍ରକାର ପୁରୁଷ ରହୁଛନ୍ତି, ଗୋଟେ ଆତ୍ମା ଆଉ ଗୋଟେ ହେଉଛି ପରମାତ୍ମା। ତେଣୁ ଯେ ପରମାତ୍ମା ଆତ୍ମକୁ ସୁଖ ଦୁଃଖ ହେଲା ସେ ହେଉଛନ୍ତି ଭଗବାନଙ୍କର ବିଷ୍ଣୁ ତତ୍ତ୍ୱ, ସିଏ ତାଙ୍କର ପତନ ନାହିଁ, ତାଙ୍କର କ୍ଷର ନାହିଁ, ସିଏ ହେଉଛନ୍ତି ଉନ୍ନତର ପୁରୁଷ, ଆମେ କେବେ ତାଙ୍କ ସହିତ ସମାନ ହେଇପାରିବା ନାହିଁ। ତେଣୁ ସିଏ ସାକ୍ଷୀ ହିସାବରେ ରହୁଛନ୍ତି, ସବୁ ଅନୁମତି ପ୍ରଦାନ କରୁଛନ୍ତି, ସିଏ ସମସ୍ତଙ୍କୁ ପାଳନ କରୁଛନ୍ତି ଏବଂ ସିଏ ସବୁକିଛି ଉପଭୋଗ କରୁଛନ୍ତି, ସିଏ ହିଁ ସେହି ପ୍ରକୃତ ଉପଭୋଗକାରୀ। ପଞ୍ଚମ ଦେହ ଅନ୍ତିମ ଶ୍ଳୋକରେ ମଧ୍ୟ ସେଟା କହିଛନ୍ତି, ଭକ୍ତାର ଜ୍ଞାନ ସର୍ବଲୋକ ମହେଶ୍ୱର ଶ୍ରୁଦାନ ସର୍ବଭୂତାନ ଜ୍ଞାନ୍ତ ନା ଶାନ୍ତି ମଧ୍ୟ। ଯଦି ଜଣେ ଏଇ ତିନୋଟି ଜିନିଷ ବିଷୟରେ ଜାଣିବ ତାହେଲେ ସେ ଆନନ୍ଦ ବା ଶାନ୍ତି ମିଳିପାରିବ। ଭଗବାନ ହେଉଛନ୍ତି ଭକ୍ତାର, ଭଗବାନ ହେଉଛନ୍ତି ଉପଭୋଗକାରୀ ଏବଂ ସର୍ବଲୋକ ମହେଶ୍ୱର ସମସ୍ତ ଲୋକର ସେ ହେଉଛନ୍ତି ଅଧୀଶ୍ୱର ବା ମାଲିକ ଏବଂ ସେ ହେଉଛନ୍ତି ସର୍ବ ସୃଧନ ସର୍ବଭୂତାନ ସମସ୍ତ ଜୀବଙ୍କର ସେ ହେଉଛନ୍ତି ବନ୍ଧୁ। ଏଇ ତିନୋଟି ଜିନିଷ ଜାଣିବ ସେ ଶାନ୍ତିରେ ରହିପାରିବେ। ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏଇଟା କୁହନ୍ତି, ଇଏ ହେଉଛି ଶାନ୍ତିର ସୂତ୍ର। ସମସ୍ତେ ଶାନ୍ତି ପାଇବାକୁ ଚାହୁଁଛନ୍ତି କିନ୍ତୁ ଶାନ୍ତିର ସୂତ୍ର ଯେଉଁ ରହିଛି ସେଇଟା ଗ୍ରହଣ କରୁନାହାନ୍ତି, ଏଇଟାକୁ ତ୍ୟାଗ କରି କହୁଛନ୍ତି ଆମେ ଶାନ୍ତିରେ ପଡ଼ିବୁ, ମାଛ ମାଂସ ଖାଇକରି ମଦ୍ୟପାନ କରିକିରି ଏଥିରୁ କରିକିରି ସ୍ତ୍ରୀ ଅବୈଧ ସ୍ତ୍ରୀ ସେବନ କରି ନିଶାଦ୍ରବ୍ୟ ସେବନ କରି ଏଥିରେ ସେମାନେ ଆନନ୍ଦ ପାଇବାକୁ ଚେଷ୍ଟା କରିବେ, ସେମାନେ କେମିତି ଆନନ୍ଦ ପାଇପାରିବେ, ଶାନ୍ତିର ମାର୍ଗ ରହିଛି, ସେ ମାର୍ଗଟାକୁ ଗ୍ରହଣ କଲେ ସେମାନେ ଶାନ୍ତିରେ ରହିପାରିବେ। ତେଣୁ ଭଗବାନ ହେଉଛନ୍ତି ଉନ୍ନତର ପୁରୁଷ ଯିଏ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସମସ୍ତଙ୍କୁ ଗାଇଡ଼ କରୁଛନ୍ତି, ଜନ୍ମ ଜନ୍ମ କରିକି ସେ ରହିଛନ୍ତି, କେତେ କୃପା ଆମର ସେ ଆମର ଆମକୁ ସବୁବେଳେ ସେ ବୁଦ୍ଧି ପ୍ରଦାନ କରୁଛନ୍ତି। ମାତା ସ୍ମୃତି ଜ୍ଞାନମ ଅପହରଣ ପଞ୍ଚଦଶାରେ ଭଗବାନ କହିଛନ୍ତି, ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ଯେତେବେଳେ ଜୀବ ଯେତେବେଳେ ଶିଶୁ ଯେତେବେଳେ ମାଆଙ୍କର ଗର୍ଭରେ ରହୁଛି ସାତ ମାସ ସେମାନେ ତାର ସ୍ମୃତି ଆସୁଛି। କପିଳଦେବ ତାଙ୍କ ଭାଗବତ ତୃତୀୟ ସ୍କନ୍ଧରେ ସେଇଟା ବର୍ଣ୍ଣନା କରିଛନ୍ତି, ଏବଂ ସ୍ମୃତି ଆସୁଛି ଯେ ସେ ପୂର୍ବ ଜନ୍ମରେ ଭଗବାନଙ୍କୁ ଭୁଲି ଯାଇଥିଲା ତ ପୁଣି କହୁଥିବ ପୁଣି ମାଆଙ୍କର ଗର୍ଭକୁ ଆସିବାକୁ ପଡ଼ିଲା, ତେଣୁ ସେ ପୁଣି ସ୍ତୁତି କରୁଛି, ସେ ସ୍ତୁତି ସବୁ ବର୍ଣ୍ଣନା କରାଯାଇଛି। କପିଳଦେବ ସେଇଟା କହୁଛନ୍ତି କେମିତି ସେ ଜୀବ ସ୍ତୁତି କରୁଛି ଭଗବାନ ଯେ ଆପଣ ମୋତେ ଏଇଠୁ ଉଦ୍ଧାର କଲେ ମୁଁ ଆପଣଙ୍କର ଭଜନ କରିବି, ଏଇଭଳି ଭାବରେ ଭଗବାନ ସେ ସ୍ତୁତି କରୁଛି। କିନ୍ତୁ ଯେତେବେଳେ ସେ ଭୂମିଷ୍ଠ ହେଇଯାଉଛି ପୁଣି ସେ ଭୁଲି ଯାଉଛି, ସବୁକିଛି ମାୟାର ଆବରଣ ପଡ଼ିକି ପୁଣି ସେ ଭଗବାନ ଭୁଲି ଯାଉଛି। ତେଣୁ ଭଗବାନ ସବୁବେଳେ ଆମକୁ ଗାଇଡ଼ କରୁଛନ୍ତି, ଆମକୁ ବର୍ତ୍ତଉଛନ୍ତି କେମିତି ଆମେ ଭୌତିକ ଜଗତରୁ ଉଦ୍ଧାର ପାଇକି ଭଗବାନଙ୍କ ଧାମକୁ ଯିବା ପାଇଁ ଭଗବାନ ରହିଛନ୍ତି ଆମ ପାଖରେ। ଏବଂ ଏସବୁ ଯେଉଁ କହୁଛନ୍ତି ଯେ ଜୟ ଏବଂ ପ୍ରକୃତି ବ୍ୟତି ପୁରୁଷ ପ୍ରକୃତି ଜୟ ପୁଣିଷ ସର୍ବଥା ବର୍ତ୍ତମାନ କି ନଶ ଭୂୟ ଯାଏ। ତେଣୁ ଏଇ ଯେଉଁ ସବୁ ଜ୍ଞାନ ରହିଛି, ଏ ଯେଉଁ ଆମେ ଏ ଶରୀରଠାରୁ ଭିନ୍ନ, ଏ ଶରୀରଟା ଭଗବତୀତା ଦ୍ୱିତୀୟ ଅଧ୍ୟାୟ ସେଟା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଏ ଗୋଟେ ପୋଷାକ ଭଳି, ଯେମିତି ଆମ ପୋଷାକଟି ନଷ୍ଟ ହୋଇଗଲେ ଆମେ ତାକୁ ତ୍ୟାଗ କରିକି ଆଉ ଗୋଟେ ନୂତନ ପୋଷାକ ଗ୍ରହଣ କରୁଛେ, ସେଭଳି ଭାବରେ ଏ ଶରୀରଟା ହେଉଛି ଗୋଟେ ଆମେ ଏ ଶରୀରଠାରୁ ଭିନ୍ନ। ଇଏ ହେଉଛି ପ୍ରାଥମିକ ଜ୍ଞାନ। ତେଣୁ ଇଏ ହେଉଛି କ୍ଷେତ୍ର, ଏବଂ ଆମେ ହେଉଛେ କ୍ଷେତ୍ରଠାରୁ ଅଲଗା କ୍ଷେତ୍ରଜ୍ଞ, ଏବଂ ଭଗବାନ ଯଦିଓ କ୍ଷେତ୍ରଜ୍ଞ କିନ୍ତୁ ସେ ଏ ଭୌତିକ ଜଗତରେ ସେ ତାଙ୍କର କୌଣସି ଭୌତିକ ଜଗତ ପତନ ହୋଇନି, ଆମର ଭୌତିକ ଜଗତ ପତନ ହୋଇଯାଇଛି। ତେଣୁ ଆମର କର୍ତ୍ତବ୍ୟ ହେଉଛି ସେଇ ପରମାତ୍ମାଙ୍କର ସେବା କରିବା, ତାଙ୍କର ଅଧୀନରେ ରହିକରି ସେ ଯେଉଁଭଳି ଭାବରେ ଆମକୁ ଗାଇଡ୍ କରୁଛନ୍ତି ବା ଯେଉଁ ଭଳି ଆମର ପରାମର୍ଶ ଦେଉଛନ୍ତି, ଯେଉଁଭଳି ଭାବରେ ଆମକୁ ଆଗେଇ ନେବା ପାଇଁ କହୁଛନ୍ତି, ଆମେ ଯଦି ସେଇଭଳି ଭାବରେ ଗ୍ରହଣ କରିବା ତାହେଲେ ଆମେ ଭୌତିକ ଜଗତରୁ ତାଙ୍କ ପାଖକୁ ଚିତ୍ ଜଗତ ଯିବା ପାଇଁ ଆମକୁ ସକ୍ଷମ ହୋଇପାରିବା। ଆମର ଯେଉଁ ରହିଛି ସ୍ୱାଧୀନତା ରହିଛି, ସେ ସ୍ୱାଧୀନତାକୁ ଯେତେବେଳେ ଅପବ୍ୟବହାର କରୁଛେ ସେତେବେଳେ ଆମେ ଭଗବାନଙ୍କ କଥାକୁ ଶୁଣୁନି, କାନରେ କରିକି ବାହାର କରିଦେଉଛେ, ଗ୍ରହଣ କରୁନି। ଭଗବାନ ଆମର ଉପକାର ପାଇଁ କହୁଛନ୍ତି, ଆମେ କେମିତି ଆମର ପ୍ରକୃତ ହିତ ହେବ ସେଥିପାଇଁ ଭଗବାନ ସବୁ ପ୍ରକାର ଉପଦେଶ ଦେଇଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଏସବୁ ଉପଦେଶ ଦେଇଛନ୍ତି। କିନ୍ତୁ ଯଦି ଆମେ ଗ୍ରହଣ ନ କରିବା ତାହେଲେ ଆମେ ସେଥିରେ ଉପକୃତ ହୋଇପାରିବାନି। ଥରେ ଶିବଜୀ ଆଉ ପାର୍ବତୀ ଯାଉଥିଲେ, ତାଙ୍କ ବିହାର କରୁଥିଲା ସମୟରେ, ସେ ସମୟରେ ଗୋଟେ ବ୍ୟକ୍ତି ଜଣେ ଆସିଥିଲେ, ବହୁତ ଦରିଦ୍ର ବ୍ୟକ୍ତି, ତେଣୁ ସେ କିନ୍ତୁ ଶିବଙ୍କର ଭକ୍ତ। ପାର୍ବତୀ କହିଲେ, ପାର୍ବତୀ ଦେବୀ କହିଲେ ଇଏ ଦରିଦ୍ର ବ୍ୟକ୍ତି ଜଣଙ୍କ ଆପଣଙ୍କର ସବୁବେଳେ ଭକ୍ତ, ଆପଣଙ୍କର ସବୁବେଳେ ପୂଜା କରୁଛନ୍ତି, ଆପଣ ତାଙ୍କୁ ଟିକେ କିଛି ଧନ ପ୍ରଦାନ କରନ୍ତୁ। ଶିବଜୀ କହିଲେ ସିଏ ହେଉଛି ବହୁତ ହତଭାଗ, ତାକୁ ଧନ ଦେଲେ ମଧ୍ୟ ସେ ଗ୍ରହଣ କରିବ ନାହିଁ। ନା ପାର୍ବତୀ ଶୁଣିଲେ ସେ କହିଲେ ନା ଯାହା ହେଲେ ଆପଣ ତାଙ୍କୁ କୃପା କରନ୍ତୁ, ଏ କହିଲେ ଠିକ୍ ଅଛି ଦେଖ କହିକିରି ସେ ଗୋଟେ ମାନେ ବହୁତ ମୂଲ୍ୟବାନ ଜିନିଷ ସବୁ ମୋତି ମାଣିକ ଏସବୁ ଜିନିଷ ଗୋଟେ କୁଡ଼ିଆରେ ବାନ୍ଧିକି ତା ଆଗରେ ପକାଇଦେଲେ। କିନ୍ତୁ ସେ ଲୋକ ଯାଉଥିଲେ ଯାଉଥିଲେ ସେଇଠି ହଠାତ୍ ଭାବିଲା, କହିଲା ଯଦି ମୁଁ ଅନ୍ଧ ହେଇଥାନ୍ତି କେମିତି ଚାଲିବି, କହିକିରି ଅନ୍ଧ ହେଇକିରି ଚାଲି ପଳେଇଲା। ସେଇଟାକୁ ଯେଉଁ କୁଡ଼ିଆଟା ଶିବଜୀ ପଠାଇଥିଲେ ସେଇଟାକୁ ତ୍ୟାଗ କରି ପଳେଇଲା। ତେଣୁ ସେଇଭଳି ଭାବରେ ଆମକୁ ସୁଯୋଗ ଭଗବାନ ଦେଉଛନ୍ତି, ସବୁ ସମୟରେ ଆମକୁ ସୁଯୋଗ ଦେଉଛନ୍ତି, ସେ ସୁଯୋଗ ଯଦି ଆମେ ଗ୍ରହଣ ନ କରିବା ଆମେ ସେଥିରୁ ବଞ୍ଚିତ ହେବା। ସେଥିପାଇଁ ଭଗବତ ଚତୁର୍ ଚତୁର୍ଥାଙ୍କୁ ସେଟା କହିଛି, ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତି କୁହନ୍ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ପାଇ। ଆମେ ଏଇଭଳି ଭାବରେ କେତେବେଳେ ଉଚ୍ଚତର ଲୋକକୁ ଯାଉଛେ, ସଜ୍ଜନୀ ପ୍ରାପ୍ତ ହେଉଛେ, ପୁଣ୍ୟକର୍ମ ଫଳ ଅନୁସାରେ ସଜ୍ଜନୀ ପ୍ରାପ୍ତ ହେଉଛେ, ପାପକର୍ମ ଫଳ ଅନୁସାରେ ଅସଜ୍ଜନୀ ପ୍ରାପ୍ତ ହେଉଛେ, ଏଇଭଳି ଭାବରେ ବ୍ରହ୍ମାଣ୍ଡ ଭିତରେ ଘୁରି ଘୁରି ଚାଲିଛି। କିନ୍ତୁ ଏଇଭଳି ବ୍ରହ୍ମାଣ୍ଡ ଭିତରେ ଘୁରି 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 ଯେତେବେଳେ ଯେଉଁମାନଙ୍କର ଭାଗ୍ୟ, ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ସେମାନେ ଗୁରୁଙ୍କର ଗୁରୁ କୃଷ୍ଣଙ୍କର କୃପାରୁ ଏଇ ଭକ୍ତିଲତା ପ୍ରାପ୍ତ ହୁଅନ୍ତି, ଭକ୍ତ ହୁଅନ୍ତି ସେମାନେ। ତେଣୁ ଭକ୍ତିଲତା ପ୍ରାପ୍ତ ହେଲେ ଆସ୍ତେ ଆସ୍ତେ ଗୁରୁଙ୍କର ଶରଣରେ ଯାଇକରି ତାଙ୍କର ସେବା କରିକି ତାଙ୍କୁ ପରିପ୍ରଶ୍ନ କରିକି ତାଙ୍କୁ ପୂଜା କଲେ ସେ ଆମକୁ ପ୍ରକୃତ ଜ୍ଞାନଟି ପ୍ରଦାନ କରିବେ, ଯେଉଁ ଜ୍ଞାନ ମାଧ୍ୟମରେ ଆମେ ଏଇ ଭୌତିକ ଜଗତରୁ ମୁକ୍ତ ହୋଇପାରିବା। ତେଣୁ ଏଠି କେମିତି ଆମେ ଜାଣିବା ସେ ପୁରୁଷ ସେଇସବୁ କେମିତି ଜାଣିବା, ଆଉ କର ସବୁ ସେଟା ବତେଇବେ। କେଉଁମାନେ ଧ୍ୟାନ ମାଧ୍ୟମରେ ସେଟା ଜାଣୁଛନ୍ତି, ଧ୍ୟାନନାଥ ମାନେ କରୁଛନ୍ତି, କେଚିଦା ପୁନଃନା ଅନ୍ୟ ସାଂଖ୍ୟନ ଯୋଗେନ କର୍ମ ଯୋଗେନ ଚାପରେ ବିଭିନ୍ନ ପଦ୍ଧତି ଅଛି, ଆମେ ଏଇସବୁ ଜ୍ଞାନ ପ୍ରାପ୍ତ ହେବା ପାଇଁ ବିଭିନ୍ନ ଉପାୟ ସବୁ ରହିଛି। ତେଣୁ ସବୁଠାରୁ ଶ୍ରେଷ୍ଠ ଉପାୟ ହେଉଛି ଭକ୍ତି, ଭକ୍ତି ମାଧ୍ୟମରେ ଆମେ ଏଇସବୁ ଜ୍ଞାନକୁ ପ୍ରାପ୍ତ ହୋଇପାରିବା। ତେଣୁ ଏହି ଜ୍ଞାନ ଯଦି ଆମେ ଜାଣିବା, ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଭଗବାନ ମଧ୍ୟ ସେଟା କହିଛନ୍ତି ଯେ ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱ ଦେହମ ପୁନର୍ଜନ୍ମ ନୈତି ମହାମତି। ଭଗବାନଙ୍କ ଜନ୍ମ କର୍ମକୁ ଯଦି ଆମେ ଠିକ୍ ଭାବରେ ବୁଝିପାରିବା, ତତ୍ତ୍ୱରେ ବୁଝିପାରିବା, ତାହେଲେ ଆମେ ଯେତେବେଳେ ଶରୀର ତ୍ୟାଗ କରିବା ଆମେ ଆଉ ଏ ଜଗତକୁ ଆସିବା। ବହୁତ ଜାଗାରେ ସେ କଥା ଭଗବାନ କହିଛନ୍ତି। ତେଣୁ ଇଏ ହେଉଛି ସବୁ ବିଭିନ୍ନ ପ୍ରକାର ଅନର୍ଥ ସବୁ ରହିଛି। ତତ୍ତ୍ୱଭ୍ରମ ଗୋଟେ ହେଉଛି ଅନର୍ଥ, ଆଉ ଗୋଟେ ଅନର୍ଥ ହେଉଛି ଅସତୃଷ୍ଣା, ହୃଦୟ ଦୌର୍ବଲ୍ୟ, ନାମ ବିଭିନ୍ନ ଅପରାଧ, ଏସବୁ ହେଉଛି ମାନେ ଅନର୍ଥ। ଏ ଅନର୍ଥ ଥିବା ହେତୁ ଆମେ ଭଗବାନଙ୍କୁ ଜାଣିପାରୁନେ ବା ଆମର ଜୀବନର ଲକ୍ଷ୍ୟ କ'ଣ ଏସବୁ ଜାଣିପାରୁନେ, ଆମେ ଅଜ୍ଞାନତା ଭିତରେ ରହୁଛେ। ତେଣୁ ଯେତେବେଳେ ଆମର ଯେଉଁ କୁହାଯାଉଛି ଯେ ଯେଉଁ ଯେତେବେଳେ ଆମେ ଭକ୍ତି ଭକ୍ତ ଭାଗବତ ଗ୍ରନ୍ଥ ଭାଗବତ ଏମାନଙ୍କ ଯେତେବେଳେ ସେବା କରିବା ସେତେବେଳେ ଏସବୁ ଅନର୍ଥ ଦୂର ହେବ। ନଷ୍ଟ ପ୍ରାୟ ସୁଭଦ୍ରେଶୁ ନିତ୍ୟମ ଭାଗବତ ସେବୟା, ପ୍ରତିଦିନ ଯେମିତି ଆମେ ଖାଦ୍ୟ ଗ୍ରହଣ କରୁଛେ ବା ସ୍ନାନ କରୁଛେ ଆମର ଦୈନିକ କାର୍ଯ୍ୟ ସବୁ କରୁଛେ, ସେଭଳି ଭାବରେ ଯଦି ପ୍ରତିଦିନ ଆମେ ଭାଗବତ ସେବା କରିବା। ଭାଗବତ ସେବା ଦୁଇ ପ୍ରକାର, ଗୋଟେ ହେଉଛି ଗ୍ରନ୍ଥ ଭାଗବତ, ଗୋଟେ ହେଉଛି ଭକ୍ତ ଭାଗବତ। ପ୍ରତିଦିନ ଆମେ ସାଧୁସଙ୍ଗ କରିବା ବା ଗୁରୁଦେବଙ୍କର ସେବା କରିବା ଏବଂ ଗ୍ରନ୍ଥ କିଛି ଅଧ୍ୟୟନ କରିବା, ପ୍ରତିଦିନ ଯଦି କରିବା ତାହେଲେ ଆସ୍ତେ ଆସ୍ତେ ଏସବୁ ଯେଉଁ ଅନର୍ଥ ସବୁ ରହିଛି ଏସବୁ ଅନର୍ଥ ସବୁ ଦୂର ହେବ। ନଷ୍ଟ ପ୍ରାୟ ସୁଭଦ୍ରେଶୁ ନିତ୍ୟମ ଭାଗବତ ସେବା, ଏବଂ ଅନର୍ଥ ପୂର୍ଣ୍ଣ ଭାବରେ ଦୂର ନହେଲେ ମଧ୍ୟ କିଛି କିଛି ଅନର୍ଥ ଦୂର ହେଇଛି। ନଷ୍ଟ ପ୍ରାୟ ସୁଭଦ୍ରେଶୁ କୁହାଯାଉଛି, ପୁରା ଦୂର ହେଇନି କିଛି କିଛି ଦୂର ହେଇଛି, ତାପରେ ମଧ୍ୟ କ'ଣ ହେବ ନା ନଷ୍ଟ ପ୍ରାୟ ସୁଭଦ୍ରେଶୁ ନିତ୍ୟମ ଭାଗବତ। ଭାଗବତ ଉତ୍ତମ ଶ୍ଳୋକୀ, ଭଗବାନ ଯାହାକୁ ମୁଁ ଉତ୍ତମ ଶ୍ଳୋକ ବୋଲି କରାଯାଉଛି ତାଙ୍କ ପ୍ରତି ଆମର ଭକ୍ତି ଉଦୟ ହେବ। ତେଣୁ ଭକ୍ତି ଆସିଗଲେ ସବୁ ପ୍ରକାର ଆମେ ଆସ୍ତେ ଆସ୍ତେ ଭକ୍ତି ମାର୍ଗରେ ଅଗ୍ରସର ହେଲେ ଆସ୍ତେ ଆସ୍ତେ ସବୁ ଭଗବାନଙ୍କ ତତ୍ତ୍ୱ, ଆମ ନିଜ ତତ୍ତ୍ୱ, ଏସବୁ ଜିନିଷ ଆମେ ଜାଣିପାରିବା। ବିଭିନ୍ନ ତତ୍ତ୍ୱ ସବୁ ସବୁ ରହିଛି, ଏ ତତ୍ତ୍ୱ ଆମେ ବ୍ୟତୀତ ହେଇପାରିବା। ତତ୍ତ୍ୱବିତ୍ ତତ୍ତ୍ୱବିତ୍ ତୁମା ବାହ ଗୁଣକର୍ମ ବିଭାଗ ଗୁଣା ଗୁଣସୀ ବର୍ତ୍ତନ୍ତେ ଇତିମତା ନ ସଜତେ। ଯେଉଁମାନେ ଅହଙ୍କାର ବିଭିନ୍ନ ସେମାନେ ଜାଣନ୍ତି ନାହିଁ ଯେ ପ୍ରକୃତିର ଗୁଣ ଦ୍ୱାରା ସେମାନେ କାର୍ଯ୍ୟ କରୁଛନ୍ତି, ସେମାନେ ନିଜକୁ କର୍ତ୍ତା ବୋଲି ଭାବୁଛନ୍ତି। କିନ୍ତୁ ପ୍ରକୃତିରେ ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଜାଣନ୍ତି ଏଇ ଗୁଣ ଦ୍ୱାରା ଆମେ ସବୁ ବର୍ତ୍ତମାନ କାର୍ଯ୍ୟ କରୁଛେ, ତେଣୁ ଇତିମତା ନ ସଚେତନ ସେ ଗୁଣ ପ୍ରତି ଆସକ୍ତ ହୁଅନ୍ତି ନାହିଁ, ଗୁଣର ଉର୍ଦ୍ଧକୁ ଯିବା ପାଇଁ ସେମାନେ ଚେଷ୍ଟା କରନ୍ତି। ତ୍ରୈଗୁଣ୍ୟ ବିଷୟ ବେଦା ନିସ୍ତ୍ରୀ ଗୁଣ ଭୂମାର୍ଥନ ନିର୍ଦ୍ୱନ୍ଦ ନିତ୍ୟ ସତ୍ୟସ୍ଥ ନିର୍ଯୋଗ କ୍ଷମା ଏ ଗୁଣର ଉର୍ଦ୍ଧକୁ ସେମାନେ ଯିବେ। ଗୁଣର ଉର୍ଦ୍ଧକୁ କଲେ ସେମାନେ ଭଗବାନଙ୍କୁ ଜାଣିପାରିବେ, ନିଜ ବିଷୟରେ ଜାଣିପାରିବେ, ନିଜ ଜୀବନର ଲକ୍ଷ୍ୟ କ'ଣ ଜାଣିପାରିବେ, ତେଣୁ ଏ ଭୌତିକ ପ୍ରକୃତି ମୃତ ମୁକ୍ତ ହେବା ପାଇଁ ସେମାନେ ସକ୍ଷମ ହୋଇପାରିବେ। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ବଳଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୋ ପ୍ରମାଣ ଜୟ ଶ୍ରୀ ଗୋପାଳ।